ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ମହାରାଷ୍ଟ୍ରର ମୁମ୍ବାଇ ନ ଆଇଷ୍ଠାନୁ ଭାରତୀୟ ସାମୁଦ୍ରିକ ସପ୍ତାହ 2025 ସମ୍ମିଳନୀ ମୂଲ ହେବା। ସମ୍ମିଳନୀକେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଉଦ୍ଘାଟନ କରିବେ। ଉଦ୍ଘାଟନୀ ସମାରୋହଟି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମ୍ମାନିତ ଅତିଥି ଭାବେ ଯୋଗ ଦେବେ। ଦେଶର ବନ୍ଦର ଭିତ୍ତିକ ବାଣିଜ୍ୟିକ ଅଭିବୃଦ୍ଧି ଆଉ ନୀଳ ଅର୍ଥନୀତିକେ ଆଗ୍କେ ନେବା ଲାଗି ଏହି ଅନ୍ତର୍ଜାତୀୟ ସମ୍ମିଳନୀଟି 10 ଲକ୍ଷ କୋଟି ଟଙ୍କା ନିବେଶ ଲାଗି 600 ବୁଝାମଣାପତ୍ର ସ୍ୱାକ୍ଷର ହେବା। ଉପରବେଲା ଓଡ଼ିଶାର ବନ୍ଦର ଭିତ୍ତିକ ପୁଞ୍ଜିନିବେଶ ସୁଯୋଗ ଆଉ ବନ୍ଦରମାନଙ୍କର ଜରି ରପ୍ତାନୀ ସାମର୍ଥ୍ୟ ବିଷୟବସ୍ତୁ ନେଇକରି ହେବାର୍କେ ଥିବା ଖାସ୍ ଅଧିବେଶନଟି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଯୋଗ ଦେବେ। ଏହି ସମ୍ମିଳନୀ ଆଇବା 31 ତାରିଖ ତକ୍ ଚାଲବା। ସମ୍ମିଳନୀଟି ଆଇବା 29 ତାରିଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦ୍ବୋଧନ ଦେବେ। ଏଥି 11 ଦେଶର ବିଦେଶ ମନ୍ତ୍ରୀଙ୍କ ସହିତ 85 ଦେଶର 1 ଲକ୍ଷରୁ ଅଧିକା ପ୍ରତିନିଧି ସାମିଲ ହେବେ। ବାତ୍ୟା ମନ୍ଥାକେ ନେଇକରି ଭୁବନେଶ୍ୱର ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟ ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଗଲାକାଲି ତୟାରୀ ବୈଠକ ହୋଇଯାଇଛି। ବାତ୍ୟାର କେନ୍ସିଭିଲ୍ ପ୍ରଭାବର ମୁକାବିଲା ଲାଗି ରାଜ୍ୟ ସରକାର ପୂରାପୂରି ତୟାର ଅଛନ୍ ବୋଲି ବୈଠକ ଉତ୍ତରୁ ଶ୍ରୀ ପୂଜାରୀ ସାମ୍ବାଦିକମାନଙ୍କୁ କହିଛନ୍। ଶ୍ରୀ ପୂଜାରୀ କହିଛନ୍, ଦକ୍ଷିଣ ପୂର୍ବ ବଙ୍ଗୋପସାଗରନ ବନିଥିବା ଗଭୀର ଅବପାତ ଆଜ୍ ବେଲବୁଡ଼େ ବାତ୍ୟାର ରୂପ ନେବା। ଗଭୀର ଅବପାତ ଏହାଦେ ଘଣ୍ଟାକ 6 କିଲୋମିଟର ଜୋର୍ଥି ଉତ୍ତର ଆଉ ଉତ୍ତର ପଶ୍ଚିମ ଦିଗ୍କେ ଯାଉଛେ। ଅବପାତ କଳାହାଣ୍ଡି ସହିତ ଦକ୍ଷିଣ ଓଡ଼ିଶାର 8 ଜିଲ୍ଲାକେ ଜହ ପ୍ରଭାବିତ କରବା। ଇତାର ଉତ୍ତରୁ 22 ଜିଲ୍ଲା ଭିଲ୍ ସାମାନ୍ୟ ପ୍ରଭାବିତ ହେବେ। ଆଇବାକାଲି ସଞ୍ଜବେଲୁ ଅଧରାତି ଭିତରେ ଆନ୍ଧ୍ରପ୍ରଦେଶର କାକିନାଡ଼ାଠାରେ ସମୁଦ୍ର ଖଣିକେ ପହଞ୍ଚବା। ବାତ୍ୟାକେ ନେଇକରି ରାଜ୍ୟ ସରକାରଙ୍କ ସବୁ ବିଭାଗ ତୟାର ଅଛନ୍ ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍। ରାଜ୍ୟ ସରକାରଙ୍କ ତରଫରୁ ଆଇଷ୍ଠାନୁ ଦୁର୍ନୀତି ନିବାରଣ ସଚେତନତା ହପ୍ତା ମୂଲ ହୋଇଛେ। ଦୁର୍ନୀତି ନିବାରଣ ଆମର ସାମୁହିକ ଦାୟିତ୍ୱ ବାର୍ତ୍ତା ନେଇକରି ସଚେତନତା ଅଭିଯାନ ଅକ୍ଟୋବର 2 ତାରିଖ ତକ୍ ଚାଲବା। ଏ ଅବସରରେ ଭିନ୍ ଭିନ୍ ବିଭାଗ ତରଫରୁ ସଚେତନତା କାର୍ଯ୍ୟକ୍ରମମାନ ଆୟୋଜନ କରାଯିବା। ଆଇବାକାଲି ଭୁବନେଶ୍ୱର ଲୋକସେବା ଭବନଠାରେ ହେବାର୍କେ ଥିବା ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମଟି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁର୍ନୀତି ବିରୋଧୀ ଶପଥ ପାଠ କରାବେ। ଏ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କେନ୍ସି ହିସାବେ ଦୁର୍ନୀତି ସାଙ୍ଗେ ସାଲିସ୍ ନାଇଁ କରିକି ଲୁକେ ନିଜର ଜୀବନଟି ସାଧୁତା ଓ ସ୍ୱଚ୍ଛତା ନୀତି ପାଳନ କରବାର୍କେ ରାଜ୍ୟବାସୀଙ୍କୁ ଅନୁରୋଧ କରିଛନ୍। ଇତାର ସହିତ ଅଭିଯାନଟି ସାମିଲ ହେବାର୍କେ ଆହ୍ୱାନ ଦେଇଛନ୍। ରାଜ୍ୟ ସାଇବର ସୁରକ୍ଷାକେ ନେଇକରି ଲୋକ ସଚେତନ କରବାର୍ ଲାଗି ଓଡ଼ିଶା ପୁଲିସ୍ ତରଫରୁ 16 ସାଇବର ରଥ 33 ପୁଲିସ୍ ଜିଲ୍ଲାର ସହର ଆର୍ ଗାଁ ଇଲାକାମାନଙ୍କେ ବୁଲୁଛି। ଇ ରଥଥି ଲାଗିଥିବା ଏଲ୍ଇଡି ପ୍ୟାନେଲ୍ଥି ଲୋକ ଭିଡ଼ିଓ ବାର୍ତ୍ତା ଜରିଏ ସଚେତନ କରାଯାଉଛି। ଇତାର ସହିତ ଶୋଭାଯାତ୍ରା ସେମିନାର କର୍ମଶାଳା ଆଉ ସାଧାରଣ ସଭା ଜରି ସଚେତନତା କାର୍ଯ୍ୟକ୍ରମମାନ କରାଯାଉଛି। ସୂଚନା ଅନୁସାରେ ଗଲା 18 ତାରିଖ ଦିନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ଠାରେ ଅଭିଯାନର ଶୁଭାରମ୍ଭ କରିକି ସାଇବର ରଥମାନଙ୍କ ଯାତ୍ରା ମୁଲ କରାଇଥିଲେ। କେନ୍ଦ୍ରୀୟ ଶିକ୍ଷକ ଯୋଗ୍ୟତା ପରୀକ୍ଷା ସିଟିଇଟି ଆଇବା 8 ଫେବୃଆରୀ ଦିନ ହେବା। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦର ବିଜ୍ଞପ୍ତି ଅନୁସାରେ ଦେଶର 132 ସହରନ 20 ଭାଷାତେ ଏହି ପରୀକ୍ଷା ହେବା। ପରୀକ୍ଷାର୍ଥୀମାନେ ନିଜର ପସନ୍ଦର ଭାଷା ବାଛିପାରିବେ। ଏ ବାବଦେ ଅଧିକା ସୂଚନା ସିଟିଇଟି ୱେବ୍ସାଇଟ୍ www.citet.nic.in ପ୍ରାର୍ଥୀମାନେ ପାଇପାରିବେ। ରାଜ୍ୟ କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧି ଆଉ ସାମ୍ବାଦିକମାନଙ୍କର 2025 ବର୍ଷ ଲାଗି ଥିବା ଅଧିସ୍ୱୀକୃତି ପତ୍ର 31 ତାରିଖ ଶେଷ ହୋଇଯିବା। ଅଧିସ୍ୱୀକୃତି ପତ୍ର ନବୀକରଣ ଲାଗି ସୂଚନା ଆଉ ଲୋକସମ୍ପର୍କ ବିଭାଗ ତରଫରୁ ସାମ୍ବାଦିକମାନଙ୍କନୁ ଦରଖାସ୍ତ ଆହ୍ୱାନ କରାଯାଇଛି। ସାମ୍ବାଦିକମାନେ କାମ କରୁଥିବା ଗଣମାଧ୍ୟମ ସଂସ୍ଥାର ସମ୍ପାଦକ କି ମୁଖ୍ୟ ପରିଚାଳକଙ୍କନୁ ସୁପାରିଶ ପତ୍ର ଆଗନୁ ପାଇଥିବା ଅଧିସ୍ୱୀକୃତି ପତ୍ରର ନକଲ ସହିତ ଆଇବା 7 ତାରିଖ ଭିତରେ ବିଭାଗଠାରେ ଦରଖାସ୍ତ ଦାଖଲ କରିପାରିବେ। ଫ୍ରିଲାନ୍ସର ସାମ୍ବାଦିକମାନେ ଦରଖାସ୍ତ ପତ୍ର ସାଙ୍ଗେ ଭିନ୍ ଭିନ୍ ସମ୍ବାଦପତ୍ରଥି ବାହାରିଥିବା ସେମାନଙ୍କର ଲେଖାର ନକଲ ଆର୍ ସାମ୍ବାଦିକ କାର୍ଯ୍ୟକଳାପନୁ ହୋଇଥିବା କମାନୀର ପ୍ରମାଣପତ୍ର ବିଲ୍ ଦାଖଲ କରିପାରିବେ ବୋଲି ବିଭାଗ ତରଫରୁ କୁହାଯାଇଛି। ରାଜ୍ୟ ମିଲର୍ସମାନଙ୍କ ପାଖେ ମହଜୁଦ ଥିବା ଧାନ ଆଉ ଚାଉଲ ଖାଲି କରବାର ଦିଗେ ସରକାର ପଦକ୍ଷେପ ନାଇଁ ନେଲେ ଆଇବା ଖରିଫ ଧାନ କିଣା ବେଲ୍କେ ବହୁତ ବଡ଼ ସମସ୍ୟା ଦେଖାଦେବା ବୋଲି ଓଡ଼ିଶା ଧାନ ମିଲ୍ ସଂଘ ତରଫରୁ କୁହାଯାଇଛି। ବରଗଡ଼ଠାରେ ଗଲାକାଲି ହୋଇଥିବା ସଂଘର ବୈଠକଟି ଇ ଦାବି କରାଯାଇଛି। ବୈଠକଟି 30 ଜିଲ୍ଲାର 909 ଚାଉଲ ମିଲ୍ର ମାଲିକମାନେ ଯୋଗ ଦେଇଥିଲେ। ବାହାରିନ୍ଠାରେ ଚାଲିଥିବା ଏସୀୟ ଯୁବ କ୍ରୀଡ଼ାର ମହିଳା ଭାରୋତ୍ତୋଳନଥି ଓଡ଼ିଶାର ପ୍ରୀତିସ୍ମିତା ଭୋଇ ନୂଆ ବିଶ୍ୱ ରେକର୍ଡ ସହିତ ସ୍ୱର୍ଣ୍ଣପଦକ ହାସଲ କରିଛନ୍। 44 କେଜି ବର୍ଗଥି ପ୍ରତିଦ୍ୱନ୍ଦ୍ୱିତା କରିଥିବା ପ୍ରୀତିସ୍ମିତା ସ୍ନାଚ୍ଥି 46 କେଜି ଆଉ କ୍ଲିନ୍ ଆଣ୍ଡ ଜର୍କଥି 92 କେଜି ସହିତ ମୋଟ 158 କେଜି ଭାର ଉଠାଇକରି ପହିଲା ଠାନ୍ ପାଇଛନ୍। ଇତାର ସହିତ ଯୁବବର୍ଗଥି ନିଜର ନାତି ଥିବା କ୍ଲିନ୍ ଆଣ୍ଡ ଜର୍କ ବିଶ୍ୱ ରେକର୍ଡକେ ସେ ଭାଙ୍ଗିଛନ୍। ବଙ୍ଗୋପସାଗରନ ହୋଇଥିବା ଗଭୀର ଅବପାତର ବଲେ ଆଜିଠାନୁ ରାଜ୍ୟର ଭିନ୍ ଭିନ୍ ଜାଗାନ ବର୍ଷା ମୂଲ ହୋଇଛେ। ଖାସକରି ଦକ୍ଷିଣ ଆଉ ସମୁଦ୍ର ଖଣିର ଇଲାକାର 19 ଜିଲ୍ଲାନ ଆଇବା 30 ତାରିଖ ତକ ଘଡ଼ଘଡ଼ି ସହିତ ଜବର ବର୍ଷା ହୋଇପାରେ। ଏଚ୍ଡିଏନ୍ ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02।